ନମସ୍କାର, ମୁଁ ଚିରଞ୍ଜୀବ ପଲ୍ଲୈ ଗଞ୍ଜାମ ଜିଲ୍ଲା ବେଗୁନିଆଙ୍କ ବ୍ଲକ ଅନ୍ତର୍ଗତ ବିଗଡ଼ିଆ ଗ୍ରାମର କହୁଛି। ଆମ ଗ୍ରାମରେ ରାସ୍ତା ଓ ପାଣିର ସମସ୍ୟା ବହୁତ ରହିଛି। ବିଶେଷ କରି ରାସ୍ତାର ସମସ୍ୟା ରହିଛି। ବିଗତ 10 ବର୍ଷ ପୂର୍ବେ ଆମ ଗାଁ ରାସ୍ତା ମରାମତି ହୋଇଥିଲା, କିନ୍ତୁ ସେଗୁଡ଼ିକ ବର୍ତ୍ତମାନ ଅଚଳ ହୋଇ ପଡ଼ିଛି, ତେଣୁ ଲୋକମାନଙ୍କ ଗମନାଗମନ ପାଇଁ ବହୁତ ଅସୁବିଧା ପକାଉଛି। ଏହି ରାସ୍ତାର ମରାମତି ପାଇଁ ଆମ ଗ୍ରାମବାସୀ ବେଗୁନିଆପଡ଼ା ବ୍ଲକର ବିଡ଼ିଓ ପାଖକୁ ଇନଫର୍ମ କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ କିଛି ସୁବିଧା ମିଳିନାହିଁ। ତେଣୁ ଆମ ଗ୍ରାମବାସୀ ଏତିକି ଅନୁରୋଧ ଯେ ଏ ରାସ୍ତାର ଯଥାଶୀଘ୍ର ମରାମତି କରାଯାଉ। ରାସ୍ତା ମରାମତି ହେଲେ ଆମେ ଗ୍ରାମବାସୀ ବୃନ୍ଦ ଆପଣଙ୍କ ନିକଟରେ ଚିରପକୃତ ହେବୁ। ନମସ୍କାର।